ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
तुम करुणार कथा कुह मते जेणु तुम ठारे मु भरोसा रखे मोर गंतव्य पथ देखा शत्रु हस्तरु मते बंचा
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুব আপনার মতামত জনাই আমার এই ঠিকার যোগাযোগ করতু আমার আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org বর্তমান চলন্তু শুনিবা ঈশ্বরঙ্ক ভক্তঙ্ক ঠারু ঈশ্বরঙ্ক জীবনদায়ক বাক্য।
নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যামী অনুগ্রহ পিতাঙ্ক মধুর নামে ମୋ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ସାରା ପୃଥିବୀକୁ ଆପଣା ଆକ୍ରମଣ କରିସାରିଛି, ସେହି ଆକ୍ରମଣରୁ ସେହି ସଦାପ୍ରଭୁ ପରମେଶ୍ୱର ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି, କରୋନା ଜୀବାଣୁ ଆମକୁ ଅଟକାଇବ କି? ଯଦି ଆମେ ବାଇବଲକୁ ଯିବା, ଯାହା ଆମେ ଯାତ୍ରା ପୁସ୍ତକରେ ପାଉଅଛୁ, ଯେବେ ଇସ୍ରାଏଲମାନେ ମିଶ୍ର ଦେଶରୁ କେନେନ୍ ଦେଶକୁ ଯାତ୍ରା କଲା ସମୟରେ ସଦାପ୍ରଭୁ ପରମେଶ୍ୱର ମିଶରୀୟ ଦେଶ ଉପରେ କେତେ ବା ଅନେକ ପ୍ରକାର ଦଣ୍ଡ ଆଣିଥିଲେ। ଚାଲନ୍ତୁ ସେହି ଦଣ୍ଡ ବିଷୟରେ ଆଜି ଆମେ ଆଲୋଚନା କରିବା। ତାହା ଥିଲା 10 ଦଣ୍ଡ। ପ୍ରଥମ ଥିଲା ରକ୍ତ। ଯେପରି ସଦାପ୍ରଭୁ ପରମେଶ୍ୱର ଆପଣା ଦାସ ମଶାକୁ କହିଲେ, ଫାରର ହୃଦୟ ଭାରି ହୋଇଛି, ସେ ଲୋକମାନଙ୍କୁ ଛାଡ଼ିଦେବାକୁ ନାସ୍ତି କରୁଅଛି। ପ୍ରିୟ ଶ୍ରୋତା, ଅନନ୍ତର ସଦାପ୍ରଭୁ ମଶାକୁ କହିଲେ, ଫୋରର ହୃଦୟ ଭାରି ହୋଇଛି, ସେ ଲୋକମାନଙ୍କୁ ଛାଡ଼ି ଦେବାକୁ ବା ନ ଛାଡ଼ିବାକୁ ନିଷ୍ପତ୍ତି ନେଇଅଛି। ଏହେତୁ ତୁମେ ପ୍ରଭାତରେ ଫାରୋ ନିକଟକୁ ଯାଅ, ଦେଖ ସେ ଜଳ ଆଡ଼େ ଗଲେ ତୁମେ ତାହା ସହିତ ସାକ୍ଷାତ କରିବାକୁ ନଦୀ ଭିତରେ ଠିଆ ହୁଅ। ଯେଉଁ ଯଷ୍ଟି ସର୍ପ ହୋଇଥିଲା ତାହା ମଧ୍ୟ ହସ୍ତରେ ନିଅ। ପୁଣି ଫରକୁ କୁହ, ଏବ୍ରିୟମାନଙ୍କୁ ସଦାପ୍ରଭୁ ପରମେଶ୍ୱର ମୋତେ ତୁମ ନିକଟକୁ ପଠାଇ କହିଲେ, ତୁମେ ଆମ ଲୋକମାନଙ୍କୁ ପ୍ରାନ୍ତରରେ ସେବା କରିବାକୁ ଛାଡ଼ିଦିଅ, ମାତ୍ର ଦେଖ ତୁମେ ଏପର୍ଯ୍ୟନ୍ତ ଏହି କଥାରେ ମନୋଯୋଗ କରିନାହଁ। ସଦାପ୍ରଭୁ ଏହି ପ୍ରକାରେ କହୁଅଛନ୍ତି, ଆମେ ଯେ ସଦାପ୍ରଭୁ ତାହା ତୁମେ ଏଦ୍ୱାରା ଜ୍ଞାତ ହେବ। ଦେଖ ଆମେ ଆପଣା ହସ୍ତସ୍ଥିତ ଏହି ଯଷ୍ଟି ଦ୍ୱାରା ନଦୀର ଜଳ ଉପରେ ପ୍ରହାର କରିବା, ତହିଁରେ ତାହା ରକ୍ତ ହୋଇଯିବ। ପୁଣି ନଦୀରେ ଥିବା ମତ୍ସ୍ୟସଖଳ ମରିଯିବେ ଓ ନଦୀ ଦୁର୍ଗନ୍ଧ ହେବ। ତହିଁରେ ମିଶ୍ରୀୟ ଲୋକମାନେ ନଦୀ ଜଳ ପାନ କରିବାକୁ ଘୃଣା କରିବେ। ଅନନ୍ତର ସଦାପ୍ରଭୁ ମଶାକୁ କହିଲେ, ହାରଣକୁ ଏହି କଥା କୁହ, ତୁମ୍ଭେ ଆପଣା ଯଷ୍ଟି ଘେନି ମିଶ୍ର ଦେଶୀୟ ଜଳ ଉପରେ ଅର୍ଥାତ୍ ତହିଁର ନଦୀ ନାଳ ପୁଷ୍ପରିଣୀ ଓ ଜଳଶୟ ଏ ସମସ୍ତ ଉପରେ ଆପଣା ହସ୍ତ ବିସ୍ତାର କର। ତହିଁରେ ସମସ୍ତ ଜଳ ରକ୍ତ ହେବ। ପୁଣି ମିଶ୍ର ଦେଶର ସର୍ବତ୍ର କାଷ୍ଠପାତ୍ର ଓ ପ୍ରସ୍ତର ପାତ୍ରରେ ହେଁ ରକ୍ତ ହେବ। ତହିଁ ମଶା ଓ ହରଣ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେହି ପ୍ରକାର କଲେ। ଯେ ଯଷ୍ଟି ଘେନି ଫାରୋ ଓ ତାଙ୍କର ଦାସମାନଙ୍କ ସମ୍ମୁଖରେ ନଦୀ ଜଳ ଉପରେ ପ୍ରହାର କଲେ, ତହିଁରେ ସମୁଦାୟ ନଦୀ ଜଳ ରକ୍ତ ହୋଇଗଲା। ପୁଣି ନଦୀର ସମସ୍ତ ମତ୍ସ୍ୟମଳେ ଓ ନଦୀ ଦୁର୍ଗନ୍ଧ ହେଲା। ତହିଁରେ ମିଶ୍ରୀୟମାନେ ନଦୀ ଜଳ ପାନ କରିପାରିବେ ନାହିଁ। ମିଶ୍ରର ଦେଶର ସର୍ବତ୍ର ରକ୍ତ ହେଲା। ଯେତେବେଳେ ମିଶ୍ରୀୟ ମନ୍ତ୍ରଙ୍କମାନେ ହେଁ ଆପଣାମାନଙ୍କ ମାୟାରେ ସେହିପରି କଲେ, ତହିଁରେ ସଦାପ୍ରଭୁ ବାକ୍ୟାନୁସାରେ ଫାରଙ୍କ ହୃଦୟ କଠିନ ହେଲା ଓ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ। ଅନନ୍ତର ଫର ମୁଖ ଫେରାଇ ଆପଣା ଗୃହକୁ ଗଲେ, ଏଥିରେ ଆପଣା ମନ ହେଲେ ନାହିଁ। ପୁଣି ସମସ୍ତ ମିଶ୍ରୀୟ ଲୋକେ ନଦୀ ଜଳ ପାନ କରି ନ ପାରିବାରୁ ପିଇବା ଜଳ ନିମନ୍ତେ ନଦୀର ଚାରିଆଡ଼େ ଖୋଲିଲେ। ସଦାପ୍ରଭୁ ନଦୀକି ଆଘାତ କଲା, ଉତ୍ତାରେ ସାତ ଦିନ ସମ୍ପୂର୍ଣ୍ଣ ହେଲା। ତାପରେ ସଦାପ୍ରଭୁ ପରମେଶ୍ୱର ମିଶ୍ରୀୟ ଦେଶ ଉପରେ ଦ୍ୱିତୀୟ ଦଣ୍ଡ ଆଣିଲେ, ତାହା ହେଲା ବ୍ୟଙ୍ଗ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମେ ଫାରୋ ନିକଟକୁ ଯାଅ, ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଆମର ସେବା କରିବା ନିମନ୍ତେ ଆମ ଲୋକମାନଙ୍କୁ ଛାଡ଼ିଦିଅ। ଯେତେବେଳେ ତୁମେ ସେମାନଙ୍କୁ ଛାଡ଼ିଦେବା ପାଇଁ ଅସମ୍ଭବ ହେବ, ତେବେ ଦେଖ, ଆମେ ବେଙ୍ଗ ଦ୍ୱାରା ତୁମର ସମସ୍ତ ଦେଶକୁ ଦଣ୍ଡ ଦେବା। ନଦୀ ବେଙ୍ଗରେ ପରିପୂର୍ଣ୍ଣ ହେବ, ତହିଁରେ ସେ ସମସ୍ତ ବେଙ୍ଗ ଉଠି ତୁମ ଗୃହରେ ଓ ଶୟାନଗାରରେ ଓ ଶୟାନରେ ବା ଶସ୍ୟରେ ଓ ତୁମ ଦାସମାନଙ୍କ ଗୃହରେ ଓ ତୁମ ଲୋକମାନଙ୍କ ଉପରେ ଓ ତୁମ ତନ୍ଦୁତରେ ଓ ତୁମ ଅଟା ଦଲିବା ପାତ୍ରରେ ପ୍ରବେଶ କରିବେ। ପୁଣି ତୁମର ଓ ତୁମ ଲୋକମାନଙ୍କର ଓ ଦାସମାନଙ୍କ ଉପରକୁ ଉଠିବେ। ଅନନ୍ତର ସଦାପ୍ରଭୁ ମହର୍ଷାକୁ କହିଲେ, ହାରଣକୁ କୁହ, ତୁମ୍ଭେ ନଦୀ ନଳ ଓ ପୁଷ୍ପରଣୀ ଉପରେ ଆପଣାର ଯଷ୍ଟିହସ୍ତ ବିସ୍ତାର କରି ମିଶ୍ର ଦେଶରେ ଉପରେ ବ୍ୟଙ୍ଗ ଅଣାଅ। ତହିଁରେ ହାରଣ ମିଶ୍ରର ସମସ୍ତ ଜଳ ଉପରେ ଆପଣା ହସ୍ତ ବିସ୍ତାର କରନ୍ତେ, ବ୍ୟଙ୍ଗ ସମୂହ ଉଠି ମିଶ୍ର ଦେଶରେ ବ୍ୟାପିଗଲେ। ସେତେବେଳେ ମନ୍ତ୍ରଣାମାନେ ଆପଣାମାନଙ୍କ ମାୟାରେ ସେ ପ୍ରକାର କରି ମିଶ୍ର ଦେଶର ଉପରେ ବ୍ୟଙ୍ଗ ଆଣିଲେ। ତହୁ ଫାରୋ ମଶା ଓ ହାରଣଙ୍କୁ ଡକାଇ କହିଲେ, ଆମଠାରୁ ଓ ଆମ ଲୋକଙ୍କଠାରୁ ଏହିସବୁ ବ୍ୟଙ୍ଗ ଦୂର କରିବା ପାଇଁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର। ତହିଁରେ ଆମେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଲୋକମାନଙ୍କୁ ଛାଡ଼ିଦେବା। ତେବେ ମଶା ଫରଙ୍କୁ କହିଲେ, ମୋ ଉପରେ ଦର୍ପ କର, ବ୍ୟଙ୍ଗ ସବୁ ଯେପରି ଆପଣଙ୍କଠାରୁ ଓ ଆପଣଙ୍କ ଗୃହରୁ ଉଚ୍ଛିନ୍ନ ହୋଇ କେବଳ ନଦୀରେ ରହନ୍ତି, ଆପଣଙ୍କ ଓ ଆପଣଙ୍କ ଦାସମାନଙ୍କ ଓ ଲୋକମାନଙ୍କ ସମସ୍ତ ନିମନ୍ତେ ସଦାପ୍ରଭୁଙ୍କ ଛାମରେ କେବେ ଏହି ପ୍ରାର୍ଥନା କରିବି। ସେ କହିଲେ, କାଲି କର। ସେତେବେଳେ ମଶା କହିଲେ, ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ତୁଲ୍ୟ କେହି ନାହିଁ, ଏହା ଯେପରି ଆପଣ ଜ୍ଞାତ ହୁଅନ୍ତି ଏଥିପାଇଁ ଆପଣଙ୍କ ବାକ୍ୟ ଅନୁସାରେ ହେଉ। ବେଙ୍ଗମାନେ ଆପଣଙ୍କ ଠାରୁ ଓ ଆପଣଙ୍କ ଗୃହ ଦାସ ଓ ସମସ୍ତ ଲୋକଙ୍କଠାରୁ ଦୂର ହୋଇ କେବଳ ନଦୀରେ ରହିବେ। ଅନନ୍ତର ମୋଶା ଓ ହାରଣ ଫାରଙ୍କ ନିକଟରୁ ବାହାରକୁ ଗଲେ। ପୁଣି ମୋଶା ଫାରଙ୍କ ବିରୁଦ୍ଧରେ ଅନୀତ ବେଙ୍ଗ ବିଷୟରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ତହିଁରେ ସଦାପ୍ରଭୁ ମୋଶାଙ୍କ ବାକ୍ୟାନୁସାରେ କରନ୍ତେ ଗୃହରେ ପ୍ରାଙ୍ଗଣରେ ଓ କ୍ଷେତ୍ରରେ ସମସ୍ତ ବେଙ୍ଗ ମଲେ। ତହିଁ ଲୋକମାନେ ସବୁ ଏକତ୍ର କରି ଗଦା କରନ୍ତେ, ଦେଶ ଦୁର୍ଗନ୍ଧମୟ ହେଲା। ମାତ୍ର ଫାରୋ ବିପଦର ନିବୃତ୍ତି ଦେଖି ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ଆପଣା ହୃଦୟ ଭାରି କଲେ ଓ ସେମାନଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ। ପ୍ରିୟ ଶ୍ରୋତା, ତାହେଲେ ଦେଖନ୍ତୁ କିରେ ଭାବରେ ଏହି ରାଜା ଆପଣା ମନକୁ କ୍ରୋଧ କରି ରଖିଅଛି। ଆପଣା ମନ ଈଶ୍ୱରଙ୍କୁ ନ ଦେଇ ନିଜ ଇଚ୍ଛାରେ ଚାଲୁଅଛି। ତେବେ ସଦାପ୍ରଭୁ ପରମେଶ୍ୱର ତୃତୀୟ ଦଣ୍ଡ ଆଣିଲେ, ଉକୁଣିଆ ପୋକ। ତେଣୁ ସଦାପ୍ରଭୁ ମୋଶାକୁ କହିଲେ, ହାରଣଙ୍କୁ କୁହ, ସମସ୍ତ ମିଶ୍ର ଦେଶରେ ଯେପରି ଉକୁଣିଆ ପୋକ ହୋଇ ଏଥିପାଇଁ ତୁମେ ଆପଣା ଜଷ୍ଟେ ଉଠାଇ ଭୂମିର ଧୂଳିରେ ପ୍ରହାର କର। ତହିଁରେ ସେମାନେ ସଦା ସେ ପ୍ରକାର କଲେ। ହାରଣ ଯଥେଷ୍ଟ ବା ଯଥେଷ୍ଟ ହସ୍ତି ବିସ୍ତାର କରି ଭୂମିର ଧୂଳିରେ ପ୍ରହାର କରନ୍ତି। ମନୁଷ୍ୟ ପଶୁମାନଙ୍କଠାରେ ଉକୁଣିଆ ପୋକ ହେଲା। ପୁଣି ମିଶ୍ର ଦେଶର ଭୂମିସ୍ଥ ସମସ୍ତ ଧୂଳି ଉକୁଣିଆ ପୋକ ହେଲା। ସେତେବେଳେ ମନ୍ତ୍ରମାନେ ଆପଣା ଆପଣା ମାୟାରେ ସେ ପ୍ରକାରେ ଉକୁଣିଆ ପୋକ ଉତ୍ପନ୍ନ କରିବାକୁ ଜଣିକଲେ, ମାତ୍ର ପାରିଲେ ନାହିଁ। ତହିଁରେ ମନୁଷ୍ୟ ଓ ପଶୁମାନଙ୍କ ଉପରେ ଉକୁଣିଆ ପୋକ ହେଲା। ତେବେ ମନ୍ତ୍ରଣମାନେ ଫାରଙ୍କୁ କହିଲେ, ଏ ତ ପରମେଶ୍ୱରଙ୍କ ଅଙ୍ଗୁଳିକୃତ କର୍ମ। ତଥାପି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରଙ୍କର ହୃଦୟ କଠିନ ହେଲା। ପୁଣି ସେମାନଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ। ଏଥିପାଇଁ ସଦାପ୍ରଭୁ ପରମେଶ୍ୱର ଚତୁର୍ଥ ଦଣ୍ଡ ଆଣିଲେ, ତାହା ହେଉଛି ଦଂଶକାରୀ ଝାଙ୍କ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମେ ପ୍ରଭାତରେ ଉଠି ଫାରୋ ସମ୍ମୁଖରେ ଛିଡ଼ା ହୁଅ, ଦେଖ ସେ ଜଳ ନିକଟକୁ ଆସିଲେ, ତୁମେ ତାହାକୁ ଏଇ କଥା କହିବ। ସଦାପ୍ରଭୁ କହନ୍ତି, ଆମର ସେବା କରିବାକୁ ଆମ ଲୋକମାନଙ୍କୁ ଛାଡ଼ି ଦିଅ। ପୁଣି ଯେବେ ଆମ ଲୋକମାନଙ୍କୁ ଛାଡ଼ି ନ ଦେବେ, ତେବେ ଆମ୍ଭେ ତୁମର ଉପରେ ଓ ତୁମ ଦାସମାନଙ୍କ ଉପରେ ଓ ତୁମ ଲୋକମାନଙ୍କ ଉପରେ ଓ ତୁମ ଗୃହ ଭିତରେ ଏପରି ଧ୍ୱଂସକାଦିର ଝାଙ୍କ ପଠାଇବା ଯେ ତଦ୍ୱାରା ମିଶ୍ରୀୟମାନଙ୍କ ଗୃହ ଓ ବାସଭୂମି ପରି ପୂର୍ଣ୍ଣ ହେବ। ପୁଣି ପୃଥିବୀ ମଧ୍ୟରେ କେବଳ ଆମେ ସଦାପ୍ରଭୁ ଅଟୁ, ଏହା ତୁମକୁ ଜଣାଇବା ନିମନ୍ତେ ସେହି ଦିନ ଆମ୍ଭ ଲୋକମାନଙ୍କ ନିବାସ ସ୍ଥାନ ଘୋଷଣ ପ୍ରଦେଶ ଭିନ୍ନ କରିବା, ସେଠାରେ ବଂଶ କାଦିର ଝାଙ୍କ ହେବ ନାହିଁ। ଆମ୍ଭେ ଆପଣା ଲୋକମାନଙ୍କ ଓ ତୁମ ଲୋକମାନଙ୍କ ମଧ୍ୟରେ ବିଶେଷ କରିବା, କାଲି ଏହି ଚିହ୍ନ ଦେବା। ଅନନ୍ତର ସଦାପ୍ରଭୁ ସେହି ପ୍ରକାର କଲେ। ତହିଁରେ ଫରଙ୍କର ଓ ତାଙ୍କ ଦାସମାନଙ୍କ ଗୃହରେ ଦଂଶକାଦିର ବୃହତ୍ ଝାଙ୍କ ଉପସ୍ଥିତ ହେଲା। ପୁଣି ସମୁଦାୟ ମିଶ୍ରର ଦେଶ ଦଂଶକାଦି ହେତୁରୁ ନଷ୍ଟ ହେଲା। ଯେତେବେଳେ ଫାରୋ ମୋଶା ଓ ହାରଣଙ୍କୁ ଡକାଇ କହିଲେ, ତୁମ୍ଭେମାନେ ଯାଇ ଦେଶ ମଧ୍ୟରେ ତୁମମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟର ବଳିଦାନ କର, ତହିଁରେ ମୋଶା କହିଲେ, ତାହା କରିବା ଉପଯୁକ୍ତ ନୁହେଁ, କାରଣ ତାହା କଲେ ଆମମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମିଶ୍ରମାନଙ୍କର ଘୃଣାଜନକ ବଳିଦାନ କରିବାକୁ ହେବ। ଦେଖ, ମିଶ୍ରମାନଙ୍କ ଚକ୍ଷୁ ଗୋଚରରେ ସେମାନଙ୍କ ଘୃଣାଜନକ ବଳିଦାନ କଲେ ସେମାନେ କି ଆମମାନଙ୍କୁ ପଥର ପକାଇ ମାରିବେ ନାହିଁ? ଏଣୁକରି ଆମ୍ଭେମାନେ ତିନି ଦିନର ବାଟ ପ୍ରାନ୍ତରକୁ ଯାଇ ଆମମାନଙ୍କ ସଦାପ୍ରଭୁ ପରମେଶ୍ୱର ଯେଉଁ ଆଜ୍ଞା ଦେବେ ତତ୍ ଅନୁସାରେ ତାହାଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା। ତୁମ ଫାରୋ କହିଲେ, ଆମେ ତୁମମାନଙ୍କୁ ଛାଡ଼ିଦେବା, ତୁମେମାନେ ପ୍ରାନ୍ତରକୁ ଯାଇ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କର, ମାତ୍ର ବହୁ ଦୂରରୁ ଯାଇ ଯାଅ ନାହିଁ, ପୁଣି ଆମ ନିମନ୍ତେ ପ୍ରାର୍ଥନା କର। ଅନନ୍ତର ମଉସା କହିଲେ, ଦେଖ, ମୁଁ ଆପଣଙ୍କ ନିକଟରୁ ଯାଇ ସଦାପ୍ରଭୁଙ୍କୁ ଛାମୁରେ ପ୍ରାର୍ଥନା କରିବି, ତହିଁରେ ଆପଣଙ୍କର ଓ ଆପଣଙ୍କ ଦାସମାନଙ୍କ ଓ ଆପଣଙ୍କ ଲୋକମାନଙ୍କ ନିକଟକୁ କାଲି ସମସ୍ତ ଦଶଂଶ ଝାଙ୍କ ଦୂର ହୋଇଯିବ। ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଲୋକମାନଙ୍କୁ ଛାଡ଼ିଦେବା ବିଷୟରେ ଫର ପୁନର୍ବାର ପ୍ରବଞ୍ଚନା କରିବେ ନାହିଁ। ତହୁ ମଶା ଫାରଙ୍କ ନିକଟକୁ ବାହାରକୁ ଯାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ତହିଁରେ ସଦାପ୍ରଭୁ ମଶାଙ୍କ ପ୍ରାର୍ଥନା ଅନୁସାରେ ଫାରଙ୍କ ଠାରୁ ତାଙ୍କ ଦାସଗଣ ଓ ଲୋକ ସମସ୍ତଙ୍କ ଠାରୁ ସମସ୍ତ ଦଶାଖାଞ୍ଚି କାଦି ଝାଙ୍କ ଦୂର କଲେ, ଗୋଟିଏ ଅବଶିଷ୍ଟ ରହିଲା ନାହିଁ। ଏଥର ମଧ୍ୟ ଫାରୋ ଆପଣା ହୃଦୟ ଭାରି କଲେ ଓ ଲୋକମାନଙ୍କୁ ଛାଡ଼ିଦେଲେ ନାହିଁ। ତା ଏହି କାରଣରୁ ସଦାପ୍ରଭୁ ପରମେଶ୍ୱର ମିଶରୀୟ ଦେଶ ଉପରେ ପଞ୍ଚମ ଦଣ୍ଡ ଆଣିଥିଲେ, ତାହା ହେଲା ପଶୁ ମଡ଼କ। ଅନନ୍ତର ସଦାପ୍ରଭୁ ମଶାଙ୍କୁ କହିଲେ, ତୁମେ ଫାରୋ ନିକଟକୁ ଯାଇ ତାହାକୁ କୁହ। ଏବ୍ରିମାନଙ୍କୁ ସଦାପ୍ରଭୁ ପରମେଶ୍ୱର ଏହି କଥା କହନ୍ତି, ଆମର ସେବା କରିବା ପାଇଁ ତୁମେ ଆମ୍ଭ ଲୋକମାନଙ୍କୁ ଛାଡ଼ିଦିଅ। ମାତ୍ର ଯେତେ ସେମାନଙ୍କୁ ଛାଡ଼ିଦେବେ ପାଇଁ ନାସ୍ତି କରି ଏବେ ମଧ୍ୟ ବାଧ୍ୟ ହେବେ। ତେବେ ଦେଖ, ତୁମ କ୍ଷେତ୍ରସ୍ଥିତ ଘୋଟକ, ଗର୍ଦ୍ଧବ, ଓଟ, ଗୋରୁ ଓ ମେଷାଦି ପଶୁଗଣ ଉପରେ ସଦାପ୍ରଭୁଙ୍କ ହସ୍ତ ଅଛି, ଏଣୁ ଅତିଶୟ ମହାମାରୀ ହେବ। ମାତ୍ର ସଦାପ୍ରଭୁ ଇସ୍ରାଏଲୀୟମାନଙ୍କ ଓ ମିଶ୍ରମାନଙ୍କ ପଶୁଗଣ ମଧ୍ୟରେ ପ୍ରଭେଦ କରିବେ, ତହିଁରେ ଇସ୍ରାଏଲ ସନ୍ତାନମାନଙ୍କର କୌଣସି ପଶୁ ମରିବ ନାହିଁ। ସଦାପ୍ରଭୁ ନିରୂପଣ କରି କହନ୍ତି, କାଲି ସଦାପ୍ରଭୁ ଏ ଦେଶର ଏହି କର୍ମ କରିବେ। ଆର ଦିନ ସଦାପ୍ରଭୁ ସେହି କର୍ମ କଲେ, ତହିଁରେ ମିଶ୍ରୀୟମାନଙ୍କ ସମସ୍ତ ପଶୁ ମଲେ, ମାତ୍ର ଇସ୍ରାଏଲ ସନ୍ତାନମାନଙ୍କ ପଶୁଗଣ ମଧ୍ୟରୁ ଗୋଟିଏ ହେଁ ମଲା ନାହିଁ। ତହୁଁ ଫାରୋ ଲୋକ ପଠାଇ ଇସ୍ରାଏଲୀୟମାନଙ୍କର ଗୋଟିଏ ମାତ୍ର ପଶୁ ମରିନଥିବାରୁ ଦେଖିଲେ, ତଥାପି ଫାରଙ୍କ ହୃଦୟ ଭାରି ହେଲା, ସେ ଲୋକମାନଙ୍କୁ ଛାଡ଼ି ଦେଲେ ନାହିଁ। ପ୍ରିୟ ଶ୍ରୋତା, ଦେଖନ୍ତୁ କେତେ କଠିନ ହୃଦୟ ଆମେ ପାଉଅଛୁ ରାଜା ଫେରଙ୍କ ଠାରେ। ଏହି କାରଣରୁ ସଦାପ୍ରଭୁ ପରମେଶ୍ୱର ଷଷ୍ଠ ଦଣ୍ଡ ଆଣିଥିଲେ, ତାହା ହେଉଛି ଦାହଯୁକ୍ତ ବଥ। ଆଉ ସଦାପ୍ରଭୁ ମଉସା ଓ ହାରଣଙ୍କୁ କହିଲେ, ତୁମେମାନେ ମୁଷ୍ଟିପୂର୍ଣ୍ଣ କରି ଭାଟିର ଭସ୍ମ ନିଅ। ପୁଣି ମଉସା ଫାରଙ୍କ ସାକ୍ଷାରେ ତାହା ଆକାଶ ଆଡ଼କୁ ବିଞ୍ଚି ଦିଅ, ତହିଁରେ ତାହା ସମୁଦାୟ ମିଶ୍ର ଦେଶ ଉପରେ ଶୁଷ୍ଣ ଧୂଳି ହୋଇ ମିଶ୍ରୀୟ ସମସ୍ତ ମନୁଷ୍ୟ ଓ ପଶୁମାନଙ୍କ ଶରୀରରେ ଦାହଯୁକ୍ତ ବଦ୍ଧ ଜନ୍ମାଇବ। ତହିଁ ସେମାନେ ଭାଟିର ଭସ୍ମ ନେଇ ଫାରୋ ଆଗରେ ଛିଡ଼ା ହେଲେ, ପୁଣି ମଉସା ଆକାଶ ଆଡ଼େ ତାହା ବିଞ୍ଚି ଦିଅନ୍ତେ, ସମସ୍ତ ମନୁଷ୍ୟ ଓ ପଶୁମାନଙ୍କ ଗଭୀର ବା ଶରୀରରେ ଦାହଯୁକ୍ତ ବଥ ହେଲା। ସେହି ବଥ ସକାଶୁ ମନ୍ତ୍ରଜ୍ଞମାନେ ମଉସାଙ୍କ ସାକ୍ଷାତରେ ଛିଡ଼ା ହୋଇପାରିଲେ ନାହିଁ, କାରଣ ମନ୍ତ୍ରଜ୍ଞମାନଙ୍କ ଓ ସମସ୍ତ ମିଶ୍ରମାନଙ୍କ ଶରୀରରେ ବଥ ଜାତ ହେଲା। ଅନନ୍ତର ସଦାପ୍ରଭୁ ଫାରଙ୍କର ହୃଦୟ କଠିନ କଲେ, ତହିଁରେ ସେ ମଉସାଙ୍କ ପ୍ରତି ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ସେମାନଙ୍କର କଥାରେ ମନୋଯୋଗ କରିଲେ ନାହିଁ। ପ୍ରିୟ ଶ୍ରୋତା, ଏହା ହେଉଛି ଏକ ପବିତ୍ର ଶାସ୍ତ୍ରର ଉଦାହରଣ। ବର୍ତ୍ତମାନ ଯେଉଁ COVID-19 ସାରା ପୃଥିବୀକୁ ପ୍ରତ୍ୟେକ ଲୋକେ ଏହି ଆକ୍ରାନ୍ତରେ ପଡ଼ିଅଛନ୍ତି, ସଦାପ୍ରଭୁ ପରମେଶ୍ୱର ଯେବେ କହନ୍ତି ଏହିସବୁ ଘଟିବ, ବର୍ତ୍ତମାନ ଏହିସବୁ ଘଟୁଅଛି। ଯୀଶୁ ଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି, ଏହିସବୁ ଏହାର ଲକ୍ଷଣ ବା ଚିହ୍ନ। ପ୍ରିୟ ଶ୍ରୋତା, ଯେପରି ମୋଶାଙ୍କ ଦ୍ୱାରା ରାଜା ଫେରଙ୍କ ସମୂହରେ ଏହି ଦଣ୍ଡ ଆଣିଥିଲେ, ଯେପରି ସଦାପ୍ରଭୁଙ୍କ ଶକ୍ତି ଆଶ୍ଚର୍ଯ୍ୟକର୍ମ ବିଷୟରେ ସେମାନେ ଜାଣିପାରିବେ କି ଏହି ପୃଥିବୀ, ଯେଉଁ ମାନବ ଜାତି ବର୍ତ୍ତମାନ ପୃଥିବୀରେ ଅଛନ୍ତି, ସେ ସମସ୍ତେ ପ୍ରଭୁଙ୍କର। ଯେପରି ସେହି ପ୍ରଭୁଙ୍କୁ ସେବା କରିବେ, ପ୍ରାର୍ଥନା କରିବେ, ପୂଜା କରିବେ, ଏଥିନିମନ୍ତେ ସଦାପ୍ରଭୁ ଚାହାନ୍ତି। କାରଣ ଆପଣମାନେ ସେହି ସଦାପ୍ରଭୁଙ୍କ ନାମରେ ବିଶ୍ୱାସ କରୁଛନ୍ତି କି? ତାହେଲେ ଚାଲନ୍ତୁ ଏହି ବିଶ୍ୱାସ ଆମ ହୃଦୟ ରଖି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣାଇଲ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ଶକ୍ତିରେ, ଜ୍ଞାନରେ, ବୁଦ୍ଧିରେ, ଆଶିଷରେ ଭରାଇ ଦିଅ, ଆଉ ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ପରିଶେଷରେ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ, ସେତେବେଳେ ଆମମାନଙ୍କୁ ଏକ ଆଶାରେ, ଏକ ବିଶ୍ୱାସରେ ଭରାଇ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ଅଛି, ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।